ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, ହେ ପରିଶ୍ରାନ୍ତ ଓ ଭାରଗ୍ରସ୍ତ ଲୋକ ସମସ୍ତେ ମୋ ନିକଟକୁ ଆସ, ମୁଁ ତୁମମାନଙ୍କୁ ବିଶ୍ରାମ ଦେବି। ଆସନ୍ତୁ ସେହି ଜୀବନଦାତାଙ୍କର ପରିଚୟ ପାଇ ଜୀବନରେ ବାସ୍ତବ ଶାନ୍ତି ଓ ମୁକ୍ତି ପାଇବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
ଜୀବନ ସାଗର ତୀରେ ସନ୍ଧ୍ୟା ଆସଇ ନାହିଁ ଯେବେ, ଜୀବନ ସାଗର ତୀରେ ସନ୍ଧ୍ୟା ଆସଇ ନାହିଁ ଯେବେ, ବିଗତ ଦିନର କଥା ଯେତେ ବସି ମନେ ମନେ ଭାବେ, ବିଗତ ଦିନର କଥା ଯେତେ ବସି ମନେ ମନେ ଭାବେ, ସମର୍ପି ନିଜକୁ ତୁମ ପାଦ ତଳେ, ସମର୍ପି ନିଜକୁ ତୁମ ପାଦ ତଳେ, ମହୋଦଧି ପାରିବେ ବି କେବେ ଜୀବନ ସାଗର ତୀରେ ସନ୍ଧ୍ୟା ଆସଇ ନାହିଁ ଯେବେ, ଜୀବନ ସାଗର ତୀରେ ସନ୍ଧ୍ୟା ଆସଇ ନାହିଁ ଯେବେ। ଉତ୍ତଳ ତରଙ୍ଗ ସାଗର ପଥର ଦେଖି ଶଙ୍କା ଭୟ ମନେ ଜାଗେ, ନାହିଁ ତ ମୋ ତରି ମୁଁ ନୁହେଁ ନାଉରି, କି କରିବ ପାରି ମୋତେ ତେବେ, ସମର୍ପି ନିଜକୁ ତୁମ ପାଦ ତଳେ, ସମର୍ପି ନିଜକୁ ତୁମ ପାଦ ତଳେ, ମହୋଦଧି ପାରିହେବି କେବେ ଜୀବନ ସାଗର ତୀରେ ସନ୍ଧ୍ୟା ଆସଇ ନାହିଁ ଯେବେ, ଜୀବନ ସାଗର ତୀରେ ସନ୍ଧ୍ୟା ଆସଇ। ସମର୍ପି ନିଜକୁ ତୁମ ପାଦ ତଳେ, ସମର୍ପି ନିଜକୁ ତୁମ ପାଦ ତଳେ, ମହୋଦଧି ପାରିହେବି କେବେ ଜୀବନ ସାଗର ତୀରେ ସନ୍ଧ୍ୟା ଆସଇ ନାହିଁ ଯେବେ, ଜୀବନ ସାଗର ତୀରେ ସନ୍ଧ୍ୟା ଆସଇ ନାହିଁ ଯେବେ।
ପ୍ରିୟ ଶ୍ରୋତା ବନ୍ଧୁ, ଆମର ପଥପ୍ରଦର୍ଶିକା କାର୍ଯ୍ୟକ୍ରମ ତରଫରୁ ଆପଣଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ପ୍ରୀତି ଶୁଭେଚ୍ଛା ଜ୍ଞାପନ କରୁଅଛୁ। ଆପଣଙ୍କର ସହଯୋଗ ନିମନ୍ତେ ବିଶେଷ ଧନ୍ୟବାଦ। ଆପଣ ଏହି କାର୍ଯ୍ୟକ୍ରମର ଜଣେ ନିୟମିତ ଶ୍ରୋତା ଜାଣି ଆମେ ବିଶେଷ ଖୁସି। ପ୍ରଭୁଙ୍କ ନାମକୁ ଧନ୍ୟବାଦ ଦେଉ। କେବଳ ସେତିକି ନୁହେଁ, ଆପଣଙ୍କର ହୃଦୟସ୍ପର୍ଶୀ ସାକ୍ଷ୍ୟ ନିମନ୍ତେ ମଧ୍ୟ ବିଶେଷ ଧନ୍ୟବାଦ। ଆପଣଙ୍କର ପ୍ରାର୍ଥନାର ଅନୁରୋଧ ରକ୍ଷା କରି ଆମେ ଆପଣଙ୍କ ନିମନ୍ତେ ଓ ଆପଣଙ୍କର ପରିବାର ନିମନ୍ତେ ମଧ୍ୟ ପ୍ରାର୍ଥନା କରୁଅଛୁ। ପ୍ରଭୁ ନିଶ୍ଚିତ ଭାବରେ ଆପଣଙ୍କର ପ୍ରାର୍ଥନା ଶୁଣି ଉତ୍ତର ପ୍ରଦାନ କରିବେ। ମାତ୍ର ସେ ଚାହାନ୍ତି ଆପଣ ଯେପରି ତାଙ୍କଠାରେ ବିଶ୍ୱାସରେ ସ୍ଥିର ରୁହନ୍ତୁ। ଆସନ୍ତୁ, ଆଜିର ଏହି ଶୁଭ ଅବସରରେ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା ପୂର୍ବରୁ ପ୍ରାର୍ଥନାର ସହିତ ପ୍ରଭୁଙ୍କ ବାକ୍ୟର ନିକଟବର୍ତ୍ତୀ ହେବା। ଆସନ୍ତୁ ପ୍ରାର୍ଥନା କରିବା। ପବିତ୍ର ପ୍ରଭୁ, ଏହି ସୁନ୍ଦର ସମୟ ପାଇଁ ତୁମର ଧନ୍ୟବାଦ କରୁଅଛୁ। ଜଗତର ସମସ୍ତ ବ୍ୟସ୍ତତା ମଧ୍ୟରୁ ପ୍ରଭୁ ତୁମେ ଆମମାନଙ୍କୁ କଢ଼ାଇ ଆଣି କିଛି ସମୟ ଧରି ତୁମର ବାକ୍ୟ ଅଧ୍ୟୟନ ତଥା ଶ୍ରବଣ କରିବା ପାଇଁ ଆମମାନଙ୍କୁ ସୁଯୋଗ ଦେଇଅଛ। ପ୍ରଭୁ, ଏହି ସମୟରେ ତୁମେ ଆମମାନଙ୍କୁ ଧୀର ସ୍ଥିର ଚିତ୍ତ ପ୍ରଦାନ କର। ଆମମାନଙ୍କ ମନ ମଧ୍ୟରୁ ସମସ୍ତ ପ୍ରକାର ପ୍ରଭୁ ଚଞ୍ଚଳତା ଦୂର କରି ଶୈତାନ ସମସ୍ତ ପ୍ରକାର ବାଧା ବିଘ୍ନ ପ୍ରତିବନ୍ଧକୁ ଏଡ଼ାଇ ତୁମରି ବାକ୍ୟ ଉପରେ ମନୋଯୋଗ କରିବା ପାଇଁ, ତୁମ ବାକ୍ୟ ବିଷୟରେ ମନୋଯୋଗୀ ହେବା ପାଇଁ ପ୍ରଭୁ ତୁମେ ଆମମାନଙ୍କୁ ସେହି ପ୍ରକାର ତୁମ ପ୍ରତି ଭୟ ଭକ୍ତି ଆନ୍ତରିକତାର ଭାବ ଦାନ କର। ଯେତିକି ସମୟ ଧରି ତୁମର ବାକ୍ୟ ଅଧ୍ୟୟନ ବା ଶ୍ରବଣ କରିବୁ ସେଥି ନିମନ୍ତେ ଆମମାନଙ୍କୁ ତୁମେ ସରଳ ବିଶ୍ୱାସର ହୃଦୟ ଦାନ କର। ଆଜିର ଏହି କାର୍ଯ୍ୟକ୍ରମ ମଧ୍ୟ ଦେଇ ତୁମେ ଆମ ପ୍ରତ୍ୟେକଙ୍କୁ ଆତ୍ମିକ ଆଶୀର୍ବାଦରେ ପରିପୂର୍ଣ୍ଣ କର। ତୁମର ଉପସ୍ଥିତି ଆମମାନଙ୍କୁ ଉପଲବ୍ଧି କରିବା ପାଇଁ ଦିଅ, ଆଉ ତୁମର ଇଚ୍ଛା ତୁମର ଅଭିମତ ପ୍ରଭୁ ତୁମେ ଆମମାନଙ୍କ ଜୀବନରେ ସାଧନ କର। ଏହି ସମସ୍ତ ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ଏହି ଅଳ୍ପ ଭିକ୍ଷା ମାଗୁଅଛୁ, ଆମେନ୍। ଆସନ୍ତୁ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ପ୍ରକାଶିତ ବାକ୍ୟ 13 9 ଆରମ୍ଭ କରି 14 ପର୍ଯ୍ୟନ୍ତ ଅଧ୍ୟୟନ କରିବା ନିମନ୍ତେ ଯିବା। ଆପଣଙ୍କର ମନେଥିବ, ଗତ ଆଲୋଚନାରେ ଆମେ ସେହି ପଶୁ ସମ୍ପର୍କରେ କିଛି ତଥ୍ୟ ହାସଲ କରିଥିଲୁ ଯିଏକି ଭଣ୍ଡଖ୍ରୀଷ୍ଟ ଓ ଜଣେ ବ୍ୟକ୍ତି ଯାହାକୁ ମହାକ୍ଲେଶର ଶେଷାର୍ଦ୍ଧ ସମୟରେ ଲୋକମାନେ ପ୍ରଣାମ କରି ତାହାକୁ କ୍ଷମତାରେ ଅଧିଷ୍ଠିତ କରାଇବେ ଓ ତାହାର ଅନୁଗାମୀ ହେବେ, କାରଣ ସେ ମିଥ୍ୟା ପ୍ରତିଶ୍ରୁତି ଦେଇ ସେମାନଙ୍କୁ ପ୍ରବଞ୍ଚନା କରିବ ଓ ସାଧୁମାନଙ୍କ ଉପରେ ଜୟଲାଭ କରିବ। କିନ୍ତୁ ଏହା କେବଳ ଅଳ୍ପ କାଳ ନିମନ୍ତେ ସେ ସାଧନ କରିବ ଓ ଏହାପରେ ତାହାର ପତନ ଘଟିବ। ଆସନ୍ତୁ ଆଜି ମଧ୍ୟ ଆମେ ସେହି ପଶୁ ସମ୍ପର୍କରେ ଆଉ କିଛି ବିଷୟ ଲକ୍ଷ୍ୟ କରିବାକୁ ଯିବା। ପ୍ରକାଶିତ ବାକ୍ୟ 13:9-10 ଏହିପରି ଲେଖା ଅଛି, ଯାହାର କର୍ଣ୍ଣ ଅଛି ସେ ଶୁଣୁ, କେହି ଯଦି ବନ୍ଦୀ କରି ନିଏ ତାହେଲେ ସେ ବନ୍ଦୀ ହୋଇଯିବ, କେହି ଯଦି ଖଡ୍ଗ ଦ୍ୱାରା ବଦ୍ଧ କରେ ତାହେଲେ ସେ ନିଶ୍ଚୟ ଖଡ୍ଗ ଦ୍ୱାରା ବଦ୍ଧ କରାଯିବ। ଏହି ସ୍ଥଳରେ ସାଧୁମାନଙ୍କର ଧୈର୍ଯ୍ୟ ଓ ବିଶ୍ୱାସ ଆବଶ୍ୟକ। ନିଃସନ୍ଦେହରେ କୁହାଯାଇପାରେ ଈଶ୍ୱରଙ୍କ ବାକ୍ୟ ମଧ୍ୟରେ ଏହା ସବୁଠାରୁ ଚମତ୍କାର ଉକ୍ତିଗୁଡ଼ିକ ମଧ୍ୟରେ ଏକ ଉକ୍ତି। ଲେଖା ଅଛି, ଯାହାର କର୍ଣ୍ଣ ଅଛି ସେ ଶୁଣୁ, ଈଶ୍ୱରଙ୍କ ବାକ୍ୟ ପ୍ରକାଶ କରେ। ଅତଏବ ବିଶ୍ୱାସ ଶ୍ରବଣରୁ ଜାତ ହୁଏ ଓ ଶ୍ରବଣ ଈଶ୍ୱରଙ୍କ ବାକ୍ୟ ଦ୍ୱାରା ହୁଏ, ଯାହାକି ରୋମିଓ 10:17 ଲେଖା ଅଛି। ଏଠାରେ ଆମେ ପୁନର୍ବାର ସ୍ୱାଧୀନ ଇଚ୍ଛା ଓ ମନୋନୟନକୁ ଲକ୍ଷ୍ୟ କରିବାକୁ ପାରୁ। ଯାହାର କର୍ଣ୍ଣ ଅଛି ସେ ଶୁଣୁ, ଅର୍ଥାତ୍ ଯେଉଁମାନଙ୍କର କର୍ଣ୍ଣ ଅଛି ସେମାନେ ଶୁଣନ୍ତୁ। ପ୍ରଶ୍ନ ଉଠେ, କ'ଣ ପ୍ରତ୍ୟେକ ମନୁଷ୍ୟର କର୍ଣ୍ଣ ନାହିଁ? ହଁ, ଅଛି, କିନ୍ତୁ କେତେକ ଲୋକ ଅଛନ୍ତି ଯେଉଁମାନଙ୍କର କର୍ଣ୍ଣ ଥିଲେ ମଧ୍ୟ ସେମାନେ ଶୁଣନ୍ତି ନାହିଁ। ଲୋକେ ଅଛନ୍ତି ଯେଉଁମାନେ ଆଦୌ ଈଶ୍ୱରଙ୍କ ବାକ୍ୟ ପ୍ରତି କର୍ଣ୍ଣ ଡେରନ୍ତି ନାହିଁ, ସେମାନେ ଶୁଣିବାକୁ ଇଚ୍ଛା କରନ୍ତି ନାହିଁ। ସେମାନେ ଜଗତ ମଧ୍ୟରେ ଏତେ ଦୂର ମଜିଯାଆନ୍ତି ଯେ ଈଶ୍ୱରଙ୍କ ବାକ୍ୟ ପ୍ରତି କର୍ଣ୍ଣ ଡେରିବା ନିମନ୍ତେ ସେମାନଙ୍କ ପାଖରେ ସମୟ ନଥାଏ। ସେମାନଙ୍କର କର୍ଣ୍ଣ ସିନେମା ଗୀତ ଓ ନାନା ପ୍ରକାରର କାଳ୍ପନିକ କାହାଣୀ ଓ ମନୁଷ୍ୟମାନଙ୍କର ମନ୍ଦ ପରାମର୍ଶ ପ୍ରତି ଧ୍ୟାନ ଦେବାରେ ନିବିଷ୍ଟ ଥାଏ, ମାତ୍ର ଈଶ୍ୱରଙ୍କ ସତ୍ୟ ତଥା ଜୀବନ୍ତ ବାକ୍ୟ ପ୍ରତି ନୁହେଁ। ଆଜି ଅନେକ ଲୋକ ଅଛନ୍ତି ଯେଉଁମାନଙ୍କର କର୍ଣ୍ଣ ଈଶ୍ୱରଙ୍କ ବାକ୍ୟ ପ୍ରତି ନଥାଏ, କି ସେମାନେ ଏହା ଶୁଣିବା ନିମନ୍ତେ ଚାହାନ୍ତି ନାହିଁ। ଆଜି ବେତାର ମାଧ୍ୟମରେ ଈଶ୍ୱରଙ୍କ ବାକ୍ୟ ପ୍ରଚାରିତ ହେଉଅଛି, କିନ୍ତୁ ଖୁବ୍ କମ୍ ଲୋକ ଅଛନ୍ତି ଯେଉଁମାନେ ଏହି କାର୍ଯ୍ୟକ୍ରମ ନିୟମିତ ଶୁଣନ୍ତି। କିନ୍ତୁ ଟେଲିଭିଜନ ପ୍ରତି କର୍ଣ୍ଣ ଡେରିବା ଓ ଚକ୍ଷୁ ନିବେଶ କରିବା ଲୋକେ ଅନେକ, କାରଣ ଏହି ଜଗତର ବିଷୟ ସବୁ ସେମାନଙ୍କର କର୍ଣ୍ଣକୁ ରୁଦ୍ଧ କରିଅଛି। ସେମାନଙ୍କର ଶୁଣିବା ନିମନ୍ତେ କର୍ଣ୍ଣ ଅଛି ସତ, ମାତ୍ର ସେମାନେ ଈଶ୍ୱରଙ୍କ ବାକ୍ୟ ଶୁଣିପାରନ୍ତି ନାହିଁ। କିନ୍ତୁ ମୁଁ ଜାଣେ ଯେଉଁମାନଙ୍କର ପ୍ରକୃତରେ ଈଶ୍ୱରଙ୍କ ବାକ୍ୟ ପ୍ରତି କର୍ଣ୍ଣ ରହିଅଛି, ସେମାନେ କେବଳ ଈଶ୍ୱରଙ୍କ ବାକ୍ୟ ଶୁଣିବା ନିମନ୍ତେ ସମର୍ଥ ହୋଇପାରିବେ। ଏହା ହେଉଛି ଏକ ସ୍ୱାଧୀନ ଇଚ୍ଛା ଓ ମନୋନୟନ। ଏହି ପ୍ରକାରେ ଈଶ୍ୱର ଏହି ଦୁଇଟି ସତ୍ୟକୁ ଏକତ୍ର ଆବଦ୍ଧ କରି ରଖନ୍ତି। ଈଶ୍ୱର କାହାକୁ ବାଧ୍ୟ କରନ୍ତି ନାହିଁ, ମାତ୍ର ସେ ସମସ୍ତଙ୍କୁ ସ୍ୱାଧୀନତା ଦେଇଅଛନ୍ତି ନିଜର ସ୍ୱାଧୀନ ଇଚ୍ଛାନୁଯାୟୀ ବିଷୟ ସବୁକୁ ପସନ୍ଦ କରିବା ନିମନ୍ତେ। ତେଣୁ ପସନ୍ଦ ଆପଣଙ୍କର। ଲେଖା ଅଛି, କେହି ଯଦି ବନ୍ଦୀ କରି ନିଏ ତାହେଲେ ସେ ବନ୍ଦୀ ହୋଇଯିବ, କେହି ଯଦି ଖଡ଼ଗ ଦ୍ୱାରା ବଦ୍ଧ କରେ ତାହେଲେ ସେ ନିଶ୍ଚୟ ଖଡ଼ଗ ଦ୍ୱାରା ବଦ୍ଧ କରାଯିବ। ଏଠାରେ ଜୋହନ ଯାହା କହୁଅଛନ୍ତି ତାହା ଆପଣଙ୍କ ନିମନ୍ତେ ବା ମୋ ନିମନ୍ତେ ନୁହେଁ, କାରଣ ଚାରିପର୍ବରୁ ଆରମ୍ଭ କରି ପ୍ରକାଶିତ ବାକ୍ୟ ପୁସ୍ତକଟି ଭବିଷ୍ୟତ ବିଷୟ ନେଇ ପ୍ରକାଶ କରେ, ଯାହାକି ମଣ୍ଡଳୀର ପରବର୍ତ୍ତୀ ସମୟର ବିଷୟ ସବୁ। କାରଣ ମଣ୍ଡଳୀ ଯାହାକି ଏହି ଯୁଗର ସମସ୍ତ ନୂତନ ଜନ୍ମପ୍ରାପ୍ତ ଖ୍ରୀଷ୍ଟ ବିଶ୍ୱାସୀଙ୍କୁ ନେଇ ଗଠିତ, ଏହା ଆଉ ପୃଥିବୀରେ ରହିବ ନାହିଁ। ସେହି ମହାକ୍ଲେଶର ସମୟ ପୂର୍ବରୁ ଏହା ପୃଥିବୀରୁ ଉର୍ଦ୍ଧ୍ୱକୁ ନୀତ ହୋଇସାରିଥିବ। ଜୋହନ ଈଶ୍ୱରଙ୍କର ସାଧୁମାନଙ୍କୁ କହୁଅଛନ୍ତି ଯେଉଁମାନେ ସେହି ମହାକ୍ଲେଶର ସମୟରେ ପୃଥିବୀରେ ରହିବେ, ଜାଣି ରଖନ୍ତୁ ଯେ ସେହି ମହାକ୍ଲେଶର ସମୟରେ ଭଣ୍ଡ ଖ୍ରୀଷ୍ଟ ପୃଥିବୀର ଏକଛତ୍ରପତି ଶାସକ ହେବ, ଆଉ ତାହାର ଅନୁମତି ବିନା ମନୁଷ୍ୟମାନେ କିଛି କିଣିବାକୁ ବା ବିକିବାକୁ ଯାଉନାହାନ୍ତି। ସେମାନେ ତାହାର ଅନୁମତି ବିନା ଭ୍ରମଣ କରିବା ନିମନ୍ତେ ମଧ୍ୟ ସମର୍ଥ ହେବେ ନାହିଁ। ସେ ପୃଥିବୀକୁ ଏପରି ଭାବେ ଶାସନ କରିବ ଯେ ସେହିପରି ଶାସନ ପୂର୍ବରୁ କେହି କେବେ କରିନଥିବେ। ଯେଉଁମାନେ ଈଶ୍ୱରଙ୍କର ଈଶ୍ୱର ସେମାନଙ୍କୁ କହୁଅଛନ୍ତି ତାହାର ପ୍ରତିରୋଧ କର ନାହିଁ। କହିବାକୁ ଗଲେ ଏହା ଆପଣଙ୍କ ନିମନ୍ତେ କିଛି ଲାଭ ହେବ ନାହିଁ କି ଏହା ଆପଣଙ୍କ ନିମନ୍ତେ ଭଲ ହେବ ନାହିଁ। ଦ୍ୱିତୀୟ ବିଷୟଟି ହେଉଛି ଯେ ସେହି ସମୟରେ ଏହା ହେଉଛି ସାଧୁମାନଙ୍କର ଧୈର୍ଯ୍ୟ ଓ ବିଶ୍ୱାସର ବିଷୟ। ଆପଣ ଯଦି ସେହି ମହାକ୍ଲେଶର ସମୟରେ ପୃଥିବୀରେ ଥିବେ ତାହେଲେ ଆପଣ ସେହି ଭୟଙ୍କର କ୍ଲେଶକୁ ଧୈର୍ଯ୍ୟ ଓ ବିଶ୍ୱାସର ସହିତ ସହ୍ୟ କରିବାକୁ ଯାଉଅଛନ୍ତି, ଯାହାକି ଈଶ୍ୱରଙ୍କ ସନ୍ତାନମାନଙ୍କ ପ୍ରତି ବର୍ତ୍ତିବାକୁ ଅଛି। ଈଶ୍ୱର ପ୍ରକୃତରେ ଜଗତ ମଧ୍ୟରୁ ନିଜକୁ ଦୂରେଇ ନେବେ ଓ ସେ ଏହା ଶୈତାନ ହସ୍ତରେ ଅର୍ପଣ କରିବେ। ଆଜି ଏହି ପୃଥିବୀରେ ପବିତ୍ର ଆତ୍ମା କାର୍ଯ୍ୟସାଧନ କରୁଅଛନ୍ତି ଓ ସେ ମନ୍ଦତାର ପ୍ରତିରୋଧ କରୁଅଛନ୍ତି। ଭାବି ଦେଖନ୍ତୁ ତ, ଯେତେବେଳେ ସେ ସେହି କାର୍ଯ୍ୟରୁ ଦୂରେଇ ଯିବେ ଓ ଯେତେବେଳେ ଦୁଷ୍ଟ ମନୁଷ୍ୟ ତାହାର କାର୍ଯ୍ୟ ସାଧନ କରିବା ନିମନ୍ତେ ଅନୁମତିପ୍ରାପ୍ତ ହେବ, ସେତେବେଳେ ଏହା କିପରି ହେବ? ଶୟତାନ ତାହାର କାର୍ଯ୍ୟ ସାଧନ କରିବା ନିମନ୍ତେ ପୂର୍ଣ୍ଣ କ୍ଷମତା ପ୍ରାପ୍ତ ହେବ। ଯେପରିକି ମୁଁ ପୂର୍ବରୁ କହିଅଛି, ଏହା ପ୍ରକୃତରେ ଉଚ୍ଚ କଳ୍ପନା ଶକ୍ତି ସମ୍ପନ୍ନ ନ୍ୟାୟ ବିଚାର। ଶୟତାନ ଓ ତାହାର ଦୂତମାନେ ଓ ବିନାଶପ୍ରାପ୍ତ ମନୁଷ୍ୟମାନେ ଈଶ୍ୱରଙ୍କୁ କେବେ ହେଲେ ଏପରି କହିବା ନିମନ୍ତେ ସମର୍ଥ ହେବେ ନାହିଁ ଯେ ତୁମେ ଆମମାନଙ୍କୁ କେବେ ହେଲେ ସୁଯୋଗ ଦେଲ ନାହିଁ, ଯଦି ତୁମେ ଦେଇଥାନ୍ତ ତାହେଲେ ଆମ୍ଭେମାନେ କିଛି କରିବା ନିମନ୍ତେ ସମର୍ଥ ହୋଇଥାନ୍ତୁ। ତେଣୁକରି ଈଶ୍ୱର ସେମାନଙ୍କୁ ଅଳ୍ପକାଳ ନିମନ୍ତେ ଏକ ସୁଯୋଗ ଦେବାକୁ ଯାଉଅଛନ୍ତି। ଏହା ଯଦି ଅଳ୍ପକାଳ ନିମନ୍ତେ ହୋଇନଥାନ୍ତା ତାହେଲେ ପୃଥିବୀରେ କୌଣସି ମନୁଷ୍ୟ ତିଷ୍ଠି ରହିପାରିନଥାନ୍ତେ, ଯେପରିକି ପ୍ରଭୁ ଯୀଶୁ ମାଥ୍ୟୁ 24:22 ପ୍ରକାଶ କରନ୍ତି, ଆଉ ସେହି ସମୟ ଯେବେ ଉଣା କରାଯାଇ ନଥାନ୍ତା ତେବେ କୌଣସି ମର୍ତ୍ତ୍ୟ ପରିତ୍ରାଣ ପାଆନ୍ତେ ନାହିଁ, ମାତ୍ର ମନୋନୀତ ଲୋକଙ୍କ ସକାଶେ ସେହି ସମୟ ଉଣା କରାଯିବ। ଆସନ୍ତୁ ବର୍ତ୍ତମାନ ପୃଥିବୀ ମଧ୍ୟରୁ ଉଠି ଆସୁଥିବା ଏକ ପଶୁ ବିଷୟ ନେଇ ଅଧ୍ୟୟନ କରିବା ନିମନ୍ତେ ଯିବା, ଯିଏକି ଜଣେ ଧାର୍ମିକ ନେତା। ପ୍ରଥମ ପଶୁଟି ହେଉଛି ଜଣେ ରାଜନୈତିକ ନେତା, ଏକ ରାଜନୈତିକ କ୍ଷମତା ଓ ଜଣେ ବ୍ୟକ୍ତି ଓ ତାହାର କ୍ଷମତା ପୃଥିବୀବ୍ୟାପୀ ହେବ। ବର୍ତ୍ତମାନ ଆମେ ଦ୍ୱିତୀୟ ପଶୁ ନିକଟକୁ ଆସୁ, ଯିଏକି ପୃଥିବୀ ମଧ୍ୟରୁ ଉଠି ଆସେ ଓ ସେ ହେଉଛି ଜଣେ ଧାର୍ମିକ ନେତା। ଲେଖା ଅଛି 13:11, ତତ୍ପରେ ମୁଁ ଆଉ ଗୋଟିଏ ପଶୁକୁ ଭୂମି ମଧ୍ୟରୁ ଉଠି ଆସିବାର ଦେଖିଲି, ମେଷଶାବକ ପରି ତାହାର ଦୁଇଟା ଶୃଙ୍ଗ, ଆଉ ସେ ସର୍ପ ପରି କଥା କହୁଥିଲା। ପ୍ରଥମ ପଶୁ ଅପେକ୍ଷା ଏହି ଦ୍ୱିତୀୟ ପଶୁଟିକୁ ଚିହ୍ନିବା ଅତି ସହଜ। ପ୍ରଥମ ପଶୁଟି କିଏ ତାହା ଜାଣିବା ପରେ ଏହି ଦ୍ୱିତୀୟ ପଶୁଟିକୁ ଚିହ୍ନିବାରେ କିଛି ସମସ୍ୟା ହୁଏ ନାହିଁ। ପ୍ରଥମ ପଶୁଟି ସମୁଦ୍ର ମଧ୍ୟରୁ ଉଠି ଆସେ, ମାତ୍ର ଦ୍ୱିତୀୟ ପଶୁଟି ପୃଥିବୀ ମଧ୍ୟରୁ ବା ଭୂମିରୁ ଉଠି ଆସେ। ଭିନ୍ନତା କ'ଣ? ସମୁଦ୍ର ପୃଥିବୀର ଲୋକମାନଙ୍କୁ ଉପସ୍ଥାପିତ କରେ, ଯେଉଁମାନେ କି ଅଶାନ୍ତ ସମୁଦ୍ର ପରି ଅସ୍ଥିର ଓ ସଦାସର୍ବଦା, ଏହା ସତ୍ୟ ଅଟେ। ଭୂମି ଯେଉଁଠାରୁ ଦ୍ୱିତୀୟ ପଶୁଟି ଉଠି ଆସେ ଏହା ପାଲେଷ୍ଟାଇନ୍ର ନିଦର୍ଶନ, ଓ ଏହା ମଧ୍ୟ ସ୍ୱାଭାବିକ ଭାବେ ଚିନ୍ତା କରାଯାଏ ଯେ ଦ୍ୱିତୀୟ ପଶୁଟି ଇସ୍ରାଏଲ ମଧ୍ୟରୁ ଆସେ, ସେ ହେଉଛି ଜଣେ ମସିହ। ଆଉ ଯଦି ସେ ସେମାନଙ୍କ ଦେଶରୁ ନ ଆସେ ଓ ସେମାନଙ୍କ ମଧ୍ୟରୁ ଜଣେ ବୋଲି ଗଣିତ ନ ହୁଏ ତାହେଲେ ଇସ୍ରାଏଲ ତାହାକୁ ଗ୍ରହଣ କରିବ ନାହିଁ। ଲେଖା ଅଛି, ମେଷଶାବକ ପରି ତାହାର ଦୁଇଟା ଶୃଙ୍ଗ, ଆଉ ସେ ସର୍ପ ପରି କଥା କହୁଥିଲା। ଏହା ତାହାକୁ ଖ୍ରୀଷ୍ଟଙ୍କର ଅବିକଳ ନକଲ ଭାବେ ଉପସ୍ଥାପିତ କରେ। ପ୍ରଥମ ପଶୁଟି ଖ୍ରୀଷ୍ଟଙ୍କର ବିପରୀତ ଅଟେ, ସେ ହେଉଛି ଭଣ୍ଡଖ୍ରୀଷ୍ଟ, ମାତ୍ର ଦ୍ୱିତୀୟ ପଶୁଟି ଖ୍ରୀଷ୍ଟଙ୍କର ନକଲ କରେ, ସେ ମଧ୍ୟ ହେଉଛି ଭଣ୍ଡଖ୍ରୀଷ୍ଟ। ସେ ଖ୍ରୀଷ୍ଟଙ୍କ ପରିବର୍ତ୍ତେ ନିଜକୁ ଖ୍ରୀଷ୍ଟ ବୋଲି ପରିଚିତ କରାଏ। ମେଷ ଶାବକଙ୍କ ପରି ତାହାର ଦୁଇଟା ଶୃଙ୍ଗ ଅଛି, କିନ୍ତୁ ସେ ହେଉଛି ମେଣ୍ଢା ବେଶରେ ଏକ ବାଘ। ସେ ମେଷ ଶାବକଙ୍କୁ ନକଲ କରେ ଯେ ଜଗତର ପାପଭାର ବହି ନେଇଯାଆନ୍ତି, ଯାହାକି ଜୁହନ ଏକ ପର୍ବର 29 ପଦରେ ଲେଖା ଅଛି, କିନ୍ତୁ ସେ ପାପ ହରଣ କରିପାରେ ନାହିଁ। ମାତ୍ର ସେ ଏହା ପୃଥିବୀରେ ଅଧିକରୁ ଅଧିକ ଯୋଗ କରେ। ସେ ନିଜର ଇଚ୍ଛା ସାଧନ କରିବାକୁ ଆସେ ନାହିଁ, ମାତ୍ର ପ୍ରଥମ ପଶୁର ଇଚ୍ଛା ସାଧନ କରିବା ନିମନ୍ତେ ଆସେ। ସେ ହେଉଛି ନକଲି ଖ୍ରୀଷ୍ଟ। ସେ ପ୍ରତ୍ୟେକଙ୍କୁ ପ୍ରେମ କରିବା ନେଇ ଅନେକ କିଛି ବିଷୟ କହିବ, କିନ୍ତୁ ଅନ୍ତର ମଧ୍ୟରେ ସେ ହେଉଛି ଏକ ଭୟଙ୍କର ପଶୁ ଓ ପ୍ରଥମ ପଶୁ ପରି ସମଗ୍ର ଜଗତକୁ ପ୍ରବଞ୍ଚନା କରିବ। ମାଥିଉ 7 ପର୍ବର 15 ପଦରେ ପ୍ରଭୁ ଯୀଶୁ କହନ୍ତି, ଭଣ୍ଡ ଭାବବାଦୀମାନଙ୍କଠାରୁ ସାବଧାନ ହୋଇଥାଅ, ସେମାନେ ମେଣ୍ଢା ବେଶରେ ତୁମମାନଙ୍କ ପାଖକୁ ଆସନ୍ତି, କିନ୍ତୁ ଅନ୍ତରରେ ସେମାନେ ହିଂସ୍ରକ ବାଘ। ଏହି ଦ୍ୱିତୀୟ ପଶୁଟି ହେଉଛି ଭଣ୍ଡ ଭାବବାଦୀମାନଙ୍କର ନିଦର୍ଶନ ସ୍ୱରୂପ ଓ ସେ ହେଉଛି ଭଣ୍ଡ ଖ୍ରୀଷ୍ଟ। ଖ୍ରୀଷ୍ଟ ଯେଉଁ ସ୍ଥିତିକୁ ବା ପଦବୀକୁ ସଫଳ କରନ୍ତି, ଏହାକୁ ସଫଳ କରିବା ନିମନ୍ତେ ଦୁଇଜଣ ବ୍ୟକ୍ତିଙ୍କର ଆବଶ୍ୟକ ହୁଏ, ଆଉ ପ୍ରକୃତରେ ସେମାନେ ଏହା ସଫଳ କରିପାରନ୍ତି ନାହିଁ। କିନ୍ତୁ ଶୟତାନ ତାହାଙ୍କର ନକଲ କରିବା ନିମନ୍ତେ ଏପରିକି ଦୁଇଜଣ ବ୍ୟକ୍ତିଙ୍କୁ ଆବଶ୍ୟକ କରେ, ଜଣେ ରାଜନୈତିକ ନେତା ଓ ଜଣେ ଧାର୍ମିକ ନେତା। ପୁନର୍ବାର ମାଥିଉ 24 ପର୍ବର 24 ପଦରେ ପ୍ରଭୁ ଯୀଶୁ କହନ୍ତି, କାରଣ ଭଣ୍ଡ ଖ୍ରୀଷ୍ଟମାନେ ଓ ଭଣ୍ଡ ଭାଓବାଦୀମାନେ ଉଠି ଏପରି ମହାମହା ଚିହ୍ନ ଓ ଅଦ୍ଭୁତ କର୍ମମାନ ଦେଖାଇବେ ଯେ ଯଦି ସମ୍ଭବ ହୁଏ ତେବେ ମନୋନୀତ ଲୋକଙ୍କୁ ସୁଦ୍ଧା ଭ୍ରାନ୍ତ କରିବେ। ପ୍ରଥମ ପଶୁ ନିମନ୍ତେ ଭଣ୍ଡ ଭାଓବାଦୀମାନେ ଏକ ପ୍ରକାରେ ବାପ୍ତିଯୋଗ ଜୁହନଙ୍କ ପରି, କାରଣ ଏହି ଭଣ୍ଡ ଭାଓବାଦୀମାନେ ତାହାର ସପକ୍ଷ ହେବେ ଓ ତାହା ସପକ୍ଷରେ ପ୍ରଚାର କରିବେ। ଆସନ୍ତୁ ସେହି ଦ୍ୱିତୀୟ ପଶୁଟି କିପରି କ୍ଷମତାକୁ ପ୍ରୟୋଗ କରେ ତାହା ଲକ୍ଷ୍ୟ କରିବାକୁ ଯିବା। 13 ପର୍ବର 12 ପଦରେ ଲେଖା ଅଛି, ସେ ପ୍ରଥମ ପଶୁର ସମସ୍ତ କ୍ଷମତା ତାହା ସାକ୍ଷତରେ ପରିଚାଳନା କରେ, ଆଉ ସେହି ଯେଉଁ ପ୍ରଥମ ପଶୁର ମୃତ୍ୟୁଜନକ କ୍ଷତ ସୁସ୍ଥ ହୋଇଥିଲା ତାହାକୁ ପ୍ରଣାମ କରିବାକୁ ପୃଥିବୀ ଓ ତନ୍ନିବାସୀମାନଙ୍କୁ ବାଧ୍ୟ କରେ। ଦ୍ୱିତୀୟ ପଶୁଟି ପ୍ରଥମ ପଶୁଠାରୁ କ୍ଷମତା ପ୍ରାପ୍ତ ହୋଇଥିଲା, ଯାହାକି ପ୍ରକୃତରେ ତାହାକୁ ପ୍ରଥମ ପଶୁ ନିକଟରେ ଏକ ଦାସ ରୂପେ ଉପସ୍ଥାପିତ କରେ, କିନ୍ତୁ ସେ ମଧ୍ୟ ତାହା ସହିତ ସମାନ, ତାହାର ମଧ୍ୟ ସେହିପରି କ୍ଷମତା ରହିଅଛି। ଏହି ଦ୍ୱିତୀୟ ପଶୁଟି ପ୍ରକାଶିତ ବାକ୍ୟ 17 ପର୍ବରେ ଥିବା ମହାବେଶ୍ୟାକୁ ସମୂଳେ ଧ୍ୱଂସ କରିଦେବା ନିମନ୍ତେ ଏକ ଆନ୍ଦୋଳନର ନେତୃତ୍ୱ ନିଏ। ଯେଉଁ ମହାବେଶ୍ୟା ହେଉଛି ଏକ ମିଥ୍ୟା ବିଶ୍ୱାସୀ ମଣ୍ଡଳୀ, ଯାହାକି ସେହି ମହାକ୍ଲେଶର ସମୟ ମଧ୍ୟକୁ ଗତି କରିବ। ଜୋହନ ଏପରିକି ସେହି ମଣ୍ଡଳୀକୁ ମଣ୍ଡଳୀ ବୋଲି ସ୍ୱୀକାର କରି ତାହାକୁ ସମ୍ମାନ ଦିଅନ୍ତି ନାହିଁ। ଏହାକୁ ଏକ ମହାବେଶ୍ୟା ବୋଲି କୁହାଯାଏ, କିନ୍ତୁ ପ୍ରକୃତ ବିଶ୍ୱାସୀ ମଣ୍ଡଳୀ ଯାହାକି ବର୍ତ୍ତମାନ ପୃଥିବୀକୁ ପରିତ୍ୟାଗ କରିଅଛି ତାହାକୁ ଖ୍ରୀଷ୍ଟଙ୍କର କନ୍ୟା ବୋଲି କୁହାଯାଏ। କିନ୍ତୁ ଏଠାରେ ଆପଣ ଏକ ଶେଷ ଧର୍ମତ୍ୟାଗୀ ମଣ୍ଡଳୀକୁ ଦେଖୁଅଛନ୍ତି, ଯିଏକି ଅଧର୍ମରେ ପରିପୂର୍ଣ୍ଣ। ଭଣ୍ଡ ଭାଓବାଦୀ ଉପାସନା କରିବା ନିମନ୍ତେ କିଛି ନୂତନ ବିଷୟ ଜଗତକୁ ଅର୍ପଣ କରିବ, ତାହା ହେଉଛି ସେହି ପ୍ରଥମ ପଶୁ, ଯିଏକି ସ୍ୱେଚ୍ଛାଚାରୀ ରାଜା, ଅଧର୍ମର ମନୁଷ୍ୟ, ପୃଥିବୀର ଶେଷ ଏକଛତ୍ରପତି ଶାସକ, ଯାହାକି ଦାନିଏଲ ପୁସ୍ତକର 11 ପର୍ବର 36-39 ପଦରେ, ମାଥିଉ 24 ପର୍ବର 24 ପଦରେ, ଦ୍ୱିତୀୟ ଥେସଲୋନିକୀୟ 2 ପର୍ବର 3 ପଦରୁ 10 ପଦ ମଧ୍ୟରେ। ଏଠାରେ ଆମମାନଙ୍କ ସମ୍ମୁଖରେ ଦ୍ୱିତୀୟ ପଶୁଟିକୁ ଉପସ୍ଥାପିତ କରାଯାଇଅଛି, ଯିଏକି ଉପାସନାର ସ୍ଥାନରେ ପ୍ରଥମ ପଶୁଟିକୁ ଆଣି ପ୍ରତିଷ୍ଠିତ କରାଇବ। ଲେଖା ଅଛି, ଆଉ ସେହି ଯେଉଁ ପ୍ରଥମ ପଶୁର ମୃତ୍ୟୁଜନକ କ୍ଷତ ସୁସ୍ଥ ହୋଇଥିଲା ତାହାକୁ ପ୍ରଣାମ କରିବାକୁ ପୃଥିବୀ ଓ ତନିବାସୀମାନଙ୍କୁ ବାଧ୍ୟ କରେ। ଏହା ପ୍ରକାଶ କରେ ଯେ ଉଭୟ ପ୍ରଥମ ଓ ଦ୍ୱିତୀୟ ପଶୁ ଆଶ୍ଚର୍ଯ୍ୟ କର୍ମକାରୀ ଓ ରୋଗ ସୁସ୍ଥକାରୀ ଅଟନ୍ତି। ଏହା ହେଉଛି ବଡ଼ ମିଥ୍ୟା, ଏକ ଭୟଙ୍କର ପ୍ରତାରଣା, ଯାହାକି ପୃଥିବୀ ମଧ୍ୟକୁ ଆଗମନ କରିବା ନିମନ୍ତେ ଯାଉଅଛି। 13 ପର୍ବର 13-14 ପଦରେ ଲେଖା ଅଛି, ସେ ମହାମହା ଆଶ୍ଚର୍ଯ୍ୟ କର୍ମ କରେ, ଏପରିକି ମନୁଷ୍ୟମାନଙ୍କ ସାକ୍ଷାତରେ ଆକାଶରୁ ପୃଥିବୀ ଉପରେ ଅଗ୍ନିବୃଷ୍ଟି କରାଏ। ଆଉ ସେହି ପଶୁର ସାକ୍ଷାତରେ ଯେଉଁ ଆଶ୍ଚର୍ଯ୍ୟ କର୍ମ କରିବାକୁ ସେ କ୍ଷମତା ପ୍ରାପ୍ତ ହୋଇଥିଲା, ତଦ୍ୱାରା ସେ ପୃଥିବୀ ନିବାସୀମାନଙ୍କୁ ଭ୍ରାନ୍ତ କରି ଯେଉଁ ପଶୁ ଖଡ୍ଗ ଦ୍ୱାରା ଆହତ ହେଲେ ହେଁ ବଞ୍ଚିଥିଲା ତାହାର ଏକ ପ୍ରତିମା ନିର୍ମାଣ କରିବାକୁ ସେମାନଙ୍କୁ କହେ। ଏହି ଭଣ୍ଡ ଭାଓବାଦୀ ହେଉଛି ଚିହ୍ନ ଓ ଆଶ୍ଚର୍ଯ୍ୟ କର୍ମକାରୀ, ଯାହାକି ଆମେ ମାଥିଉ 24 ପର୍ବର 24 ପଦରେ ମଧ୍ୟ ଲକ୍ଷ୍ୟ କରିବାକୁ ପାରୁ। ପ୍ରଭୁ ଯୀଶୁ ଏହି ଭଣ୍ଡ ଭାଓବାଦୀ ବିରୁଦ୍ଧରେ ଆମମାନଙ୍କୁ ସତର୍କ କରାଇ ଦେଇଅଛନ୍ତି। ତାହାର ଛଳନା ବା ପ୍ରତାରଣାର କାର୍ଯ୍ୟ ହେଉଛି ଯେ ସେ ଏଲିଓଙ୍କ ପରି ଆକାଶରୁ ପୃଥିବୀ ଉପରେ ଅଗ୍ନିବୃଷ୍ଟି କରାଏ। ସେ ଜନ୍ନିସ୍ ଓ ଜମ୍ବ୍ରିସ୍ଙ୍କର ଏକ ସଂଯୋଗ। ଯାତ୍ରା ପୁସ୍ତକ ସାତ ପର୍ବର 11-12 ପଦରେ ଆମେ ଏହିପରି ପାଠ କରୁ। ତେବେ ଫାରୋ ଆପଣା ପଣ୍ଡିତ ଓ ଗୁଣିଆମାନଙ୍କୁ ଡାକିଲେ, ତହିଁରେ ମିଶ୍ରୀୟ ମନ୍ତ୍ରଜ୍ଞମାନେ ମଧ୍ୟ ଆପଣାମାନଙ୍କ ମାୟାରେ ସେହିପରି କଲେ, ଅର୍ଥାତ୍ ସେମାନେ ପ୍ରତ୍ୟେକେ ଆପଣା ଆପଣା ଯଷ୍ଟି ପକାନ୍ତେ, ସେଗୁଡ଼ିକ ସର୍ପ ହେଲା। ମାତ୍ର ହାରଣଙ୍କ ଯଷ୍ଟି ସେମାନଙ୍କର ସମସ୍ତ ଯଷ୍ଟିକୁ ଗ୍ରାସ କଲା। ଅନ୍ୟ ଅର୍ଥରେ କହିବାକୁ ଗଲେ, ସେମାନେ ଅତି ଚତୁର ମନ୍ତ୍ରଜ୍ଞମାନେ ଥିଲେ ଓ ମୁଁ ବିଶ୍ୱାସ କରେ ସେମାନଙ୍କର ଶୈତାନିକ ଶକ୍ତି ରହିଥିଲା। ଏହି ପଶୁଟି ମଧ୍ୟ ସେହି ଯୁଗାନ୍ତ ସମୟରେ ଶୈତାନିକ ଶକ୍ତି ପ୍ରାପ୍ତ ହେବ। ଆମେ ମାଥ୍ୟୁ 3:11 ପଦରେ ଏହିପରି ପାଠ କରୁ, ମୁଁ ସିନା ତୁମ୍ଭମାନଙ୍କୁ ମନ ପରିବର୍ତ୍ତନ ନିମନ୍ତେ ଜଳରେ ବାପ୍ତିସ୍ମ ଦେଉଅଛି, ମାତ୍ର ମୋ ଉତାରେ ଯିଏ ଆସୁଅଛନ୍ତି ସେ ମୋଠାରୁ ଅଧିକ ଶକ୍ତିମାନ, ତାହାଙ୍କ ପାଦୁକା ବହନ କରିବା ପାଇଁ ମୁଁ ଯୋଗ୍ୟ ନୁହେଁ। ସେ ତୁମ୍ଭମାନଙ୍କୁ ପବିତ୍ର ଆତ୍ମା ଓ ଅଗ୍ନିରେ ବାପ୍ତିସ୍ମ ଦେବେ। ବାପ୍ତିଜକ ଜୋହନ କହିଲେ, ଅଗ୍ନି ସହିତ ତାହାଙ୍କର କିଛି କରିବାର ନାହିଁ, କିନ୍ତୁ ଏହି ଭଣ୍ଡ ଭାଓବାଦୀ ଏଲିଓଙ୍କୁ ନକଲ କରିବା ନିମନ୍ତେ ଯାଉଅଛନ୍ତି। ପ୍ରକାଶିତ ବାକ୍ୟ 19:20 ପଦଟିକୁ ଲକ୍ଷ୍ୟ କଲେ ଆମେ ଜାଣିବାକୁ ପାରୁ ଯେ ଭଣ୍ଡ ଭାଓବାଦୀ ଅଗ୍ନି ସହିତ ଖେଳେ ଯେପର୍ଯ୍ୟନ୍ତ ସେ ଅଗ୍ନି ହ୍ରଦରେ ନିକ୍ଷିପ୍ତ ନ ହୋଇଛି। ଈଶ୍ୱରଙ୍କ ମନୋନୀତ ଲୋକମାନଙ୍କୁ ଛାଡ଼ିଦେଲେ, ଯେଉଁମାନେ କି ତାହାଙ୍କର ଅଟନ୍ତି ଓ ପ୍ରବଞ୍ଚିତ ହୋଇପାରିବେ ନାହିଁ, ବାକି ଅନ୍ୟମାନେ ତାହାର ପ୍ରବଞ୍ଚନାରେ ପ୍ରବଞ୍ଚିତ ହୋଇଅଛନ୍ତି। ଭଣ୍ଡ ଭାଓବାଦୀ ସେହି ଅଧର୍ମ ପୁରୁଷର ଏକ ପ୍ରତିମୂର୍ତ୍ତିକୁ ଆଣି ସ୍ଥାପନ କରାଇବାରେ ତାହାର ହସ୍ତର କର୍ମକୁ ଦେଖାଇବ। ତାହାର ସମସ୍ତ ମହାମହା ଆଶ୍ଚର୍ଯ୍ୟକର୍ମ ସେହି ପ୍ରଥମ ପଶୁର ପରି, ଯାହାକି ମୃତ୍ୟୁର କ୍ଷତ ଉପରେ ଗୁରୁତ୍ୱାରୋପ କରେ, ଯାହା ସୁସ୍ଥ ହୋଇଯାଇଥିଲା। ଏହା ଲକ୍ଷ୍ୟ କରିବାର ଅତି ଚମତ୍କାର ବିଷୟ ଯେ ପ୍ରଭୁ ଯୀଶୁ ତାଙ୍କର ଶାରୀରିକ ପ୍ରକାଶନକୁ ଦୃଷ୍ଟି ଆଗରେ ରଖି କୌଣସି ବିଷୟକୁ ଅନୁମୋଦନ କରିନଥିଲେ, କିନ୍ତୁ ଭଣ୍ଡଖ୍ରୀଷ୍ଟର ପ୍ରତିମୂର୍ତ୍ତି ଜେରୁସାଲାମର ମନ୍ଦିର ମଧ୍ୟରେ ପ୍ରକୃତରେ ସ୍ଥାପିତ ହେବ। ଆଉ ମୁଁ ବିଶ୍ୱାସ କରେ ଏହା ହେଉଛି ସେହି ଉତ୍ସନ୍ନକାରୀ ଘୂର୍ଣ୍ଣ୍ୟବସ୍ତୁ ଯାହାକୁ ଦର୍ଶାଇ ପ୍ରଭୁ ଯୀଶୁ କହିଲେ, ଏଣୁ ତୁମେମାନେ ଯେତେବେଳେ ଦାନିଏଲ ଭାଓବାଦୀଙ୍କ ଦ୍ୱାରା ଉକ୍ତ ଉତ୍ସନ୍ନକାରୀ ଘୂର୍ଣ୍ଣ୍ୟବସ୍ତୁକୁ ପବିତ୍ର ସ୍ଥାନରେ ଅବସ୍ଥିତ ଦେଖିବ, ପାଠକୁ ବୁଝନ୍ତୁ, ଏହା ହେଉଛି ଉତ୍ସନ୍ନକାରୀ ଘୂର୍ଣ୍ଣ୍ୟବସ୍ତୁ ଯାହାକି ପ୍ରକାଶିତ ହେବାକୁ ଅଛି। ଆଉ ଯଦିଓ ଆମେ ସ୍ୱମତରେ ଦୃଢ଼ ହୋଇପାରିବା ନାହିଁ, ମାତ୍ର ଆମେ ବିଶ୍ୱାସ କରୁ ଏହା ହେଉଛି ଭଣ୍ଡଖ୍ରୀଷ୍ଟର ପ୍ରତିମୂର୍ତ୍ତି, ଯିଏକି ପ୍ରଥମ ପଶୁ ଅଟେ, ଏକ ରାଜନୈତିକ ଭଣ୍ଡଖ୍ରୀଷ୍ଟ ଯିଏକି ଖ୍ରୀଷ୍ଟଙ୍କ ବିରୁଦ୍ଧରେ ଯିବ। ପ୍ରିୟ ବନ୍ଧୁ, ଅତି ଭୟଙ୍କର ସମୟ ଆସୁଅଛି। ଲୋକମାନେ ଭଣ୍ଡ ଭାଓବାଦୀଙ୍କ ଦ୍ୱାରା ପ୍ରବଞ୍ଚିତ ହେବେ। ଅନେକ ନିଜକୁ ଖ୍ରୀଷ୍ଟ ବୋଲି କହି ଅନେକଙ୍କୁ ପ୍ରବଞ୍ଚିତ କରିବେ। ସେମାନେ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ନ କରି ଭଣ୍ଡଖ୍ରୀଷ୍ଟଠାରେ ବିଶ୍ୱାସ କରିବେ ଓ ତାହାଦ୍ୱାରା ପ୍ରତାରିତ ହୋଇ ଅନନ୍ତ ବିନାଶ ମଧ୍ୟକୁ ଗମନ କରିବେ। ସେମାନେ ଅନନ୍ତ ନରକଗାମୀ ହେବେ। ସେମାନେ ସେହି ଭଣ୍ଡଖ୍ରୀଷ୍ଟ ସହିତ ବିନଷ୍ଟ ହେବେ। କିନ୍ତୁ ପ୍ରିୟ ବନ୍ଧୁ, ପ୍ରଶ୍ନ ହେଉଛି, ଆମେ କ'ଣ ଖ୍ରୀଷ୍ଟଙ୍କୁ ଜାଣିପାରିଛୁ? ଆମେ କ'ଣ ତାହାଙ୍କର ପରିଚୟ ପାଇଛୁ? ଆମେ କ'ଣ ତାହାଙ୍କଠାରେ ବିଶ୍ୱାସ ସ୍ଥାପନ କରିଛୁ? ଯଦି କରିଛୁ, ତାହେଲେ ଆମେ ସୁରକ୍ଷିତ ହୋଇ ରହିବା ଓ ଖ୍ରୀଷ୍ଟଙ୍କ ସହିତ ମିଳିତ ହୋଇ ଅନନ୍ତକାଳ ପର୍ଯ୍ୟନ୍ତ ସ୍ୱର୍ଗୀୟ ସୁଖ, ଶାନ୍ତି, ଆନନ୍ଦ ଓ ଈଶ୍ୱରଙ୍କ ସହ ସହଭାଗିତା ପ୍ରାପ୍ତ ହୋଇପାରିବା। କିନ୍ତୁ ଦୁଃଖର ବିଷୟ, ଆଜି ଅନେକ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ବିରୁଦ୍ଧରେ ଯାଆନ୍ତି। ଆଜି ଅନେକ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରନ୍ତି ନାହିଁ, ଆଉ ସେମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଏକ ସାଧାରଣ ମନୁଷ୍ୟ ଭାବରେ ତୁଳନା କରନ୍ତି। ସେମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର କୃଷୀୟ ମୃତ୍ୟୁରେ ବିଶ୍ୱାସ କରନ୍ତି ନାହିଁ। ପ୍ରଭୁ ଯୀଶୁ ଯେ ସେମାନଙ୍କର ପାପ ନିମନ୍ତେ କୃଶରେ ମୃତ୍ୟୁବରଣ କଲେ, ଏକଥା ସେମାନେ ବିଶ୍ୱାସ କରନ୍ତି ନାହିଁ। ଆଉ ସେମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ପ୍ରଭୁ ବୋଲି କହିବା ନିମନ୍ତେ ଅସ୍ୱୀକାର କରନ୍ତି। ଦୁଃଖର ବିଷୟ, ଆଜି ଅନେକଙ୍କର ସେହି ଜ୍ଞାନଚକ୍ଷୁକୁ ଶୈତାନ ଅନ୍ଧ କରିଅଛି। ଆଜି ଅନେକ ଲୋକ ଅଛନ୍ତି ଯେଉଁମାନେ କି କାଳ୍ପନିକ ଚିନ୍ତାଧାରା ଏବଂ ସମସ୍ତ ପ୍ରକାର ମିଥ୍ୟା ଶିକ୍ଷାରେ ପ୍ରତାରିତ ହୋଇ ସେହିସବୁକୁ ବିଶ୍ୱାସ କରନ୍ତି, ସେହିସବୁକୁ ଗ୍ରହଣ କରନ୍ତି, ଆଉ ସେହିସବୁକୁ ସତ୍ୟ ବୋଲି ବିଚାର କରନ୍ତି। ମାତ୍ର ପ୍ରକୃତ ସତ୍ୟକୁ ସେମାନେ ଅଗ୍ରାହ୍ୟ କରନ୍ତି, ପ୍ରକୃତ ସତ୍ୟକୁ ସେମାନେ ଉପେକ୍ଷା କରନ୍ତି। ସେମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନିକଟକୁ ଆସନ୍ତି ନାହିଁ, କି ଆସିବା ପାଇଁ ଚେଷ୍ଟା ମଧ୍ୟ କରନ୍ତି ନାହିଁ। କିନ୍ତୁ ପ୍ରିୟ ବନ୍ଧୁ, ଏହା ହେଉଛି ଅନୁଗ୍ରହର ସମୟ। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରି ସୁଯୋଗ ଉପରେ ସୁଯୋଗ ଦେଉଛନ୍ତି ତାହାଙ୍କର ନିକଟବର୍ତ୍ତୀ ହେବା ପାଇଁ। ଯଦି ପାପର ବିଚାର ନାହିଁ, ତାହେଲେ ପ୍ରଭୁ ଯୀଶୁଖ୍ରୀଷ୍ଟ ଏହି ଜଗତକୁ ଆଗମନ କରି ସେହି କୃଷ୍ୟ ମୃତ୍ୟୁଭୋଗ କରିବା କୌଣସି ଆବଶ୍ୟକ ନଥିଲା। କିନ୍ତୁ ସେ ପାପୀ ମନୁଷ୍ୟକୁ ପାପରୁ ଉଦ୍ଧାର କରିବା ନିମନ୍ତେ ସେହି ପ୍ରାୟଶ୍ଚିତ ବଳି ସ୍ୱରୂପ ହେଲେ, ଯେପରି ପାପୀ ମନୁଷ୍ୟ ସେହି କୃଷ ଆଡ଼କୁ ଦୃଷ୍ଟି କରି ନିଜର ପାପରୁ ଉଦ୍ଧାର ପ୍ରାପ୍ତ ହୋଇ ଅନନ୍ତ ଜୀବନର ଅଧିକାରୀ ହେବାକୁ ପାରେ। ପ୍ରିୟ ବନ୍ଧୁ, ଯେପର୍ଯ୍ୟନ୍ତ ଆପଣ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିନାହାନ୍ତି, ପ୍ରଭୁ ଯୀଶୁଙ୍କର ସୁସମାଚାରରେ ବିଶ୍ୱାସ କରିନାହାନ୍ତି, ସେପର୍ଯ୍ୟନ୍ତ ଆପଣ କେବେ ହେଲେ ଜୀବନ ପାଇପାରିବେ ନାହିଁ। ସେପର୍ଯ୍ୟନ୍ତ ଆପଣ କେବେ ହେଲେ ପାପରୁ ଉଦ୍ଧାର ପାଇପାରିବେ ନାହିଁ। ଆପଣ କେବଳ ଅନ୍ଧାର ଘରେ ବାଡ଼ି ବୁଲାଇବେ ସିନା, କିନ୍ତୁ ଆପଣ ଆଲୋକର ସନ୍ଧାନ ପାଇପାରିବେ ନାହିଁ। ଯାହା ସତ୍ୟ ତାହା ସତ୍ୟ, ଯାହା ମିଥ୍ୟା ତାହା ମିଥ୍ୟା। ପ୍ରଭୁ ଯୀଶୁ କହନ୍ତି, ମୁଁ ପଥ, ସତ୍ୟ ଓ ଜୀବନ, ମୋ ଦେଇ ନଗଲେ କେହି ପିତାଙ୍କ ନିକଟକୁ ଯାଇପାରେ ନାହିଁ। ଆଉ ସେ ଆଜି ମଧ୍ୟ ତାଙ୍କର ସେହି ଉଦ୍ଧାରର ବାହୁ ଆମମାନଙ୍କ ପ୍ରତି ବିସ୍ତାର କରି ରଖିଅଛନ୍ତି। କେତେବେଳେ ମୋର ସନ୍ତାନ ସନ୍ତତିମାନେ ମୋ ନିକଟକୁ ଫେରି ଆସିବେ? ପ୍ରିୟ ବନ୍ଧୁ, ଆଜି ହିଁ ହେଉଛି ସୁବର୍ଣ୍ଣ ସୁଯୋଗ। ଆମେ ଜାଣୁନା ପରବର୍ତ୍ତୀ ମୁହୂର୍ତ୍ତରେ ଆମମାନଙ୍କ ପାଇଁ କ'ଣ ରହିଛି, ପରବର୍ତ୍ତୀ ମୁହୂର୍ତ୍ତରେ ଆମମାନଙ୍କ ପାଇଁ କେଉଁ ବିପଦ ରହିଛି ତାହା ମଧ୍ୟ ଆମେ ଜାଣୁନା। ମାତ୍ର ଆମେ ଯଦି ପ୍ରଭୁ ଯୀଶୁଙ୍କ ନିମନ୍ତେ ପ୍ରସ୍ତୁତ ଜୀବନଯାପନ କରୁ, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ନିଜର ବ୍ୟକ୍ତିଗତ ଉଦ୍ଧାରକର୍ତ୍ତା ରୂପେ ହୃଦୟରେ ଗ୍ରହଣ କରୁ, ଆଉ ପାପଠାରୁ ପୃଥକୀକୃତ ଜୀବନଯାପନ କରୁ, ତାହେଲେ ଆମେ ନିଶ୍ଚିତ ଭାବରେ ତାହାଙ୍କର ଆଗମନ ସମୟରେ ତାହାଙ୍କ ଦ୍ୱାରା ଗୃହୀତ ହୋଇ ସେହି ନୂତନ ଜେରୁସାଲେମରେ ପ୍ରବେଶ କରି ଅନନ୍ତ କାଳ ନିମନ୍ତେ ସ୍ୱର୍ଗୀୟ ସୁଖ, ଶାନ୍ତି ଓ ଆନନ୍ଦକୁ ଉପଲବ୍ଧି କରିବା। ଏହା ହେଉଛି ପ୍ରଭୁଙ୍କର ପ୍ରତିଜ୍ଞା, ଆଉ ସେ ତାହାଙ୍କର ପ୍ରତିଜ୍ଞାରେ ବିଶ୍ୱସ୍ତ। କିନ୍ତୁ ଆଜି କ'ଣ ଆମେ ତାହାଙ୍କ ନିକଟରେ ବିଶ୍ୱସ୍ତ? ପ୍ରଭୁ ଆମ ପ୍ରତ୍ୟେକଙ୍କୁ ଏକ ବିଶ୍ୱସ୍ତତାର ଜୀବନ ଦାନ କରନ୍ତୁ।
ପ୍ରିୟ ଶ୍ରୋତା ବନ୍ଧୁ, ଆମର କାର୍ଯ୍ୟକ୍ରମଟି ଶୁଣିଥିବାରୁ ଆପଣଙ୍କୁ ଅଶେଷ ଧନ୍ୟବାଦ। ପ୍ରକୃତ ମାନସିକ ଶାନ୍ତି ପାଇବା ନିମନ୍ତେ ଏହି ବେତାର କାର୍ଯ୍ୟକ୍ରମଟି ନିୟମିତ ଶୁଣନ୍ତୁ, ଓ ପ୍ରଭୁ ଯୀଶୁଙ୍କ ବିଷୟରେ ଅଧିକ ଜାଣିବାର ଆଗ୍ରହ ଥିଲେ ଆମ ସହ ପତ୍ର ମାଧ୍ୟମରେ ଯୋଗାଯୋଗ କରନ୍ତୁ। ଆମର ଠିକଣାଟି ହେଲା
ପଥ ପ୍ରଦର୍ଶିକା, TWR ଇଣ୍ଡିଆ, ପୋଷ୍ଟ ବକ୍ସ ନମ୍ବର 33, ଭୁବନେଶ୍ୱର 751001।
ଠିକଣାଟି ଆଉ ଥରେ ଶୁଣନ୍ତୁ,
ପଥ ପ୍ରଦର୍ଶିକା, TWR ଇଣ୍ଡିଆ, ପୋଷ୍ଟ ବକ୍ସ ନମ୍ବର 33, ଭୁବନେଶ୍ୱର 751001।
ଆମର ଇମେଲ୍ ଆଡ୍ରେସ୍ଟି ଲେଖି ରଖନ୍ତୁ, odia.ttb@radio882.com। ତେବେ ଆଜି ପାଇଁ ବିଦାୟ ଦିଅନ୍ତୁ। ନମସ୍କାର।